ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ଆଲୋଚନା ଲକ୍ଷ୍ୟ ନେଇ ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ. ଯୁଦ୍ଧ ପରିସମାପ୍ତି ଏବଂ ପରମାଣୁ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ଇରାନ୍କୁ 15 ସୂତ୍ରୀ ପ୍ରସ୍ତାବ ଦେଲା ଆମେରିକା. ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଏବଂ ସାମଗ୍ରିକ ବିକାଶ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, କହିଲେ ଅର୍ଥମନ୍ତ୍ରୀ. ଏବଂ 48 ବର୍ଷ ପରେ ପୁରୀ ଶ୍ରୀମନ୍ଦିରରେ ଆଜି ଆରମ୍ଭ ହୋଇଛି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା. ପଶ୍ଚିମ ଏସିଆରେ ସଂଘର୍ଷ ପରିପ୍ରେକ୍ଷୀରେ ଆଲୋଚନା କରିବା ଲକ୍ଷ୍ୟ ନେଇ ସରକାର ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି. ସଂସଦ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବ. ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ସହିତ ସାମ୍ପ୍ରତିକ ପରିସ୍ଥିତିରେ ଆଲୋଚନା କରିବା ଲକ୍ଷ୍ୟରେ ସରକାର ଏହି ବୈଠକ ଡକାଇଛନ୍ତି. ଆହ୍ୱାନ ସମୟରେ ବିରୋଧୀ ଦଳ ଗଠନମୂଳକ ଭୂମିକା ଗ୍ରହଣ କରିବା ଉଚିତ, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ହୀନ ରାଜନୀତି କରୁଛନ୍ତି ବୋଲି ଶ୍ରୀ ଯୋଶୀ କହିଛନ୍ତି.
ये प्रोटेस्ट है, ये तो इन लोगों का पॉलिटिक्स करना है. देश के हित में कोई सोचना नहीं है. दुनिया में सभी जगह तनाव है. इस बीच में भारत में एकदम शांति भी है. देश को सपोर्ट करने बजाय इस समय ये तो इसमें भी सिली पॉलिटिक्स जो कर रहे हैं, बहुत दुर्भाग्यपूर्ण बात.
ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଏ ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, ବୈଠକ ସମୟରେ ପଶ୍ଚିମ ଏସିଆ ପରିସ୍ଥିତି ନେଇ ପ୍ରତ୍ୟେକ ଦଳ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ଉଚିତ. ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ସଂଘର୍ଷ ନେଇ ଉଭୟ ସଦନରେ ନିଜର ବିବୃତ୍ତି ରଖିଥିଲେ. ତୈଳ, ଗ୍ୟାସ୍ ଏବଂ ସାରର ପର୍ଯ୍ୟାପ୍ତ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ. ଦେଶରେ ଇନ୍ଧନର କୌଣସି ଅଭାବ ନାହିଁ ବୋଲି ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କମ୍ପାନୀ କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ କହିଛନ୍ତି, ଏଲ୍ପିଜି, ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି. ଯୋଗାଣ ଶୃଙ୍ଖଳ ସୁଗମ ଭାବେ କାର୍ଯ୍ୟକାରୀ କରିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି. ପେଟ୍ରୋଲ ଏବଂ ଡିଜେଲ ଅଭାବ ସଂକ୍ରାନ୍ତ ଗୁଜବକୁ ବିଶ୍ୱାସ ନ କରିବାକୁ ଏହି କମ୍ପାନୀଗୁଡ଼ିକ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି. ଯୁଦ୍ଧ ପରିସମାପ୍ତି ଏବଂ ପରମାଣୁ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଆଧାରରେ ଆମେରିକା ଇରାନ୍କୁ ଏକ 15 ସୂତ୍ରୀ ପ୍ରସ୍ତାବ ଦେଇଛି. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେହେରାନ ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରିଛି. ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ଏହି ପ୍ରସ୍ତାବ ସମ୍ପର୍କରେ ମଧ୍ୟସ୍ଥିଙ୍କ ମାଧ୍ୟମରେ ଇରାନ୍କୁ ଜଣାଇ ଦିଆଯାଇଛି. ଇରାନ୍ର ପରମାଣୁ ମହତ୍ୱାକାଂକ୍ଷାକୁ ପ୍ରତିହତ କରିବା ଏବଂ ଭିଭିଭୂମିକୁ ପୁନଃ ଆକାର ପ୍ରଦାନ କରିବା ନେଇ ପ୍ରସ୍ତାବରେ ବ୍ୟାପକ ରୂପରେଖ ରହିଛି ବୋଲି ରିପୋର୍ଟରେ କୁହାଯାଇଛି. ଇରାନ୍ର 3ଟି ମୁଖ୍ୟ ପରମାଣୁ ପ୍ରତିଷ୍ଠାନକୁ ବନ୍ଦ କରିବା, ୟୁରାନିୟମ୍ର ବ୍ୟାପକ ଉପଯୋଗକୁ ପ୍ରତିହତ କରିବା ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ମଧ୍ୟ ଏହି ପ୍ରସ୍ତାବରେ ଅନ୍ତର୍ଭୁକ୍ତ ରହିଛି. ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ରଖିବାକୁ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି. ରିପୋର୍ଟ କହିଛି, ଫେବୃୟାରୀ 28 ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବିଗୁଡ଼ିକୁ ଏହି ପ୍ରସ୍ତାବ ପ୍ରତିଫଳନ କରୁଛି. ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି. ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏଥିପାଇଁ ମୌଖିକ ଭାବେ ଆସନ୍ତା 6 ତାରିଖକୁ ସମୟସୀମା ଧାର୍ଯ୍ୟ କରିଛନ୍ତି. ମତଦାନ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଏହି କାର୍ଯ୍ୟ ପ୍ରଥମେ ଶେଷ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି. ଏଣିକି ପ୍ରତ୍ୟେକ ଦିନ ସମ୍ପୂର୍ଣ୍ଣ ହୋଇଥିବା ଆବେଦନଗୁଡ଼ିକ ତାଲିକା ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟ କହିଛନ୍ତି. ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଗତକାଲି ସୁପ୍ରିମକୋର୍ଟ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଯୋଗାଯୋଗ କରିବାକୁ କମିଶନକୁ କହିଛନ୍ତି. ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ସୋମବାର ପ୍ରକାଶିତ ତାଲିକାରେ ବାଦ୍ ଦିଆଯାଇଥିବା ନାମଗୁଡ଼ିକ ସମ୍ପର୍କରେ ସ୍ୱଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ କରାଯାଇଥିଲା. ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ରହିଥିବା ଆବେଦନକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି. ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 1 ତାରିଖକୁ ଧାର୍ଯ୍ୟ ହୋଇଛି. ଆସାମ କେରଳମ୍ ଏବଂ ପୁଡୁଚେରୀରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ଏଥିସହିତ ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଯାଞ୍ଚ ସରିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସ 9 ତାରିଖରେ ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମତଗ୍ରହଣ କରାଯିବ।
मैं कॉमरेड सुनील बोल रहा हूँ। मैं पुलिस के पास सरेंडर कर चुका हूँ। मैं यहाँ पर बहुत अच्छा हूँ। अभी सुक्रू दादा भी हमारे पास आ गए हैं। यहाँ पर नीतू दादा और सुक्रू दादा सभी लोग अच्छे हैं। संतोष और संध्या, आप लोग अन्य कॉमरेडों लोगों को लेकर नीतू दादा या सुक्रू दादा से संपर्क करके आ सकते हो या पास के किसी भी थाने में सरेंडर कर सकते हो। पुलिस तुम्हें कुछ नहीं करेगी। हम लोग 31 मार्च तक ही फुलवानी में है। उसके बाद हम सभी छत्तीसगढ़ अपने अपने घर चले जाएंगे। आप लोग भी 31 मार्च तक सरेंडर करोगे तो सरकार स्वीकार करेगी, नहीं तो स्वीकार नहीं करेगी। आप उससे पहले आ जाइए, सब साथ में घर जाएंगे। नीतू दादा का फोन नंबर 7815070513। सुक्रू दादा का फोन नंबर 8926159478।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଏମ୍ଏସ୍ଏମ୍ଇ, କୃଷିକ୍ଷେତ୍ର ଏବଂ ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକସଭାରେ ଆଜି ଅର୍ଥ ବିଲ୍ 2026 ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଏବଂ ସାମଗ୍ରିକ ବିକାଶ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ସରକାର ଡିଜିଟାଲ ଭିତ୍ତିଭୂମି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ସାମୁଦ୍ରିକ ଉତ୍ପାଦ, ଚମଡ଼ା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ପରମାଣୁ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଂସ୍କାର ଏକ୍ସପ୍ରେସ୍ ସହିତ ଭାରତ ଗତିଶୀଳ ହେଉଛି। ଗୃହରେ ଆଗତ ଅର୍ଥ ବିଲ୍ ମଧ୍ୟବର୍ଗଙ୍କ ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିଛି ଏବଂ ସରକାର 17 ଗୁରୁତ୍ୱପୂର୍ଣ୍ଣ ଜୀବନ ରକ୍ଷାକାରୀ ଔଷଧ ଉପରୁ ମୌଳିକ ସୀମାଶୁଳ୍କ ଛାଡ଼ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଦୀର୍ଘ 48 ବର୍ଷର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ନରେ ମହେନ୍ଦ୍ର ବେଳା ସମୟରେ ନିର୍ଦ୍ଦିଷ୍ଟ କର୍ମଚାରୀ ଏବଂ ସେବକ ମନ୍ଦିରରେ ପ୍ରବେଶ କରି ଗଣତିମଣତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଅଳଙ୍କାରଗୁଡ଼ିକର ଗଣନା, ଓଜନ ଏବଂ ଚିହ୍ନଟ କରାଯିବା ସହିତ 1978 ରେକର୍ଡ ସହିତ ମେଳ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତେବେ ଅଳଙ୍କାରର କୌଣସି ମୂଲ୍ୟାଙ୍କନ କରାଯିବ ନାହିଁ। ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗଣତି ମଣତିର ଭିଡ଼ିଓ ରେକର୍ଡିଂ, ଡିଜିଟାଲ୍ ଫଟୋଗ୍ରାଫି ଏବଂ 3D ମ୍ୟାପିଂ କରାଯାଉଛି। ଅଳଙ୍କାରଗୁଡ଼ିକୁ ସ୍ୱତନ୍ତ୍ର ରଙ୍ଗଯୁକ୍ତ କପଡ଼ାରେ ଗୁଡ଼ାଯାଇ ସିନ୍ଧୁକରେ ସୁରକ୍ଷିତ ଭାବେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି। ଗଣତି ମଣତିରେ ମନୋନୀତ ମନ୍ଦିର ପ୍ରଶାସନିକ କର୍ମକର୍ତ୍ତା, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସରକାରୀ ବ୍ୟାଙ୍କର ପ୍ରତିନିଧି ସାମିଲ ହୋଇଛନ୍ତି। ତେବେ ଶ୍ରୀଜୀଉଙ୍କର ନୀତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ ସ୍ୱାଭାବିକ ଭାବେ ଜାରି ରହିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା 172 GW ପହଞ୍ଚିଥିବା ନୂତନ ଓ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଲୋକସଭାର ପ୍ରଶ୍ନକାଳରେ ଆଜି ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶରେ ସୌର ସେଲ୍ ଉତ୍ପାଦନ କ୍ଷମତା ଏବେ 27 GW ବୃଦ୍ଧି ପାଇଛି। ସାମଗ୍ରିକ ସୌର ବିଦ୍ୟୁତ୍ ଉତ୍ପାଦନ ଏବେ 144 GW ବୃଦ୍ଧି ପାଇଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ସରକାରଙ୍କ ଉତ୍ପାଦନ ଭିତ୍ତିକ ସହାୟତା ଯୋଜନା PLI ଅଧୀନରେ କେତେକ ପ୍ରକଳ୍ପର ଘୋଷଣା କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ସମଗ୍ର ଦେଶରେ ପ୍ରତିଦିନ ପ୍ରାୟ 10,000 ସୌର ସେଲ୍ ସ୍ଥାପନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏପର୍ଯ୍ୟନ୍ତ ଦେଶରେ ଛାତ ଉପରେ 40,00,000 ସୌର ୟୁନିଟ୍ ସ୍ଥାପନ କରାଯାଇଛି, ଯାହାକି ବିକେନ୍ଦ୍ରୀକୃତ ସୌରଶକ୍ତିର ବ୍ୟାପକତାକୁ ପ୍ରତିଫଳିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ଗୃହରେ ସୂଚନା ଦେଇଛନ୍ତି। ସ୍ନାତକ କିମ୍ବା ସ୍ନାତକୋତ୍ତର ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଜୈବ ବିବିଧତା ପ୍ରାଧିକରଣ NBA ଏକ 3-ମାସିଆ ସ୍ୱଳ୍ପକାଳୀନ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି ପ୍ରାଧିକରଣର ବିଭିନ୍ନ ପଦକ୍ଷେପ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ଆଲୋଚନା ଲକ୍ଷ୍ୟ ନେଇ ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ। ଯୁଦ୍ଧ ପରିସମାପ୍ତି ଏବଂ ପରମାଣୁ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ଇରାନ୍କୁ ପନ୍ଦର ସୂତ୍ରୀ ପ୍ରସ୍ତାବ ଦେଲା ଆମେରିକା। ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଏବଂ ସାମଗ୍ରିକ ବିକାଶ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, କହିଲେ ଅର୍ଥମନ୍ତ୍ରୀ। ଏବଂ 48 ବର୍ଷ ପରେ ପୁରୀ ଶ୍ରୀମନ୍ଦିରରେ ଆଜି ଆରମ୍ଭ ହୋଇଛି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା। ସମ୍ବାଦ ଶେଷ ହେଲା।